ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହେ ପ୍ରଭୁ ମୋର, ତୁମେ ଚିର ସୁନ୍ଦର, ତୁମେ ଚିର ସୁନ୍ଦର। ପାଖକୁ ନୂଆ ଜୀବନ ପ୍ରେମି ତୁମର କୁଶ କାଠି ଝୁଲିଥିଲ ପ୍ରଭୁ ହେ ମୋହର ଘୁଞ୍ଚିଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ଘୁଞ୍ଚିଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ତୁମେ ହିଁ ପାଳକ ମୋର ତୁମେ ହିଁ ଚାଳକ ମୋର ତୁମେ ହିଁ ପାଳକ ମୋର ତୁମେ ହିଁ ଚାଳକ ମୋର ହେ ପ୍ରଭୁ ମୋର ତୁମେ ଚିର ସୁନ୍ଦର ହେ ପ୍ରଭୁ ମୋର ତୁମେ ଚିର ସୁନ୍ଦର ଗାଉଥିବି ମୁଁ ଗୁଣ ତୁମର ଖୋଜୁଥିବି ମୁଁ ନାମ ତୁମର ଗାଉଥିବି ମୁଁ ଗୁଣ ତୁମର ଖୋଜୁଥିବି ମୁଁ ନାମ ତୁମର ତୁମେ ହିଁ ପ୍ରେମିକ ମୋର ତୁମେ ମୋ ଜୀବନ ଆକର ଜୀବନ କର ହେ ପ୍ରଭୁ ମୋର ତୁମେ ଚିର ସୁନ୍ଦର ହେ ପ୍ରଭୁ ମୋର ତୁମେ ଚିର ସୁନ୍ଦର ତୁମେ ଚିର ସୁନ୍ଦର ତୁମେ ଚିର ସୁନ୍ଦର
ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ ତାହେଲେ ବହୁତ ଉତ୍ତମ। SDA ମିଶନ କମ୍ପାଉଣ୍ଡ ସାଲିସବୁରୀ ପାର୍କ ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍ ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟ ଆମ ଧାର୍ମିକତା ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ ଓ ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟ ଆମ ଧାର୍ମିକତା। ରୋମିଓ 3:28 କୁହେ, ତେବେ ଆମ୍ଭମାନଙ୍କ ମୀମାଂସା ଏହି ମନୁଷ୍ୟ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ। ହଁ ପ୍ରିୟ ଶ୍ରୋତା, ବିଶ୍ୱାସ ଦ୍ୱାରା ପରିତ୍ରାଣ ହେଉଛି ମହାନ ସତ୍ୟ। ଏହି ସତ୍ୟଠାରୁ ଅନ୍ୟ କୌଣସି ସତ୍ୟ ମହାନ ନୁହେଁ, ଯାହାକି କାଥୋଲିକ ମଣ୍ଡଳୀରୁ ବାହାରି ଆସିଥିବା ସଂସ୍କାରକମାନେ ବାଇବଲରୁ ଖୋଜି ବାହାର କରି ଅଛନ୍ତି। ପୋପୁଙ୍କ ସମସ୍ତ ବିପରୀତ ଶିକ୍ଷା ବ୍ୟବସ୍ଥା ନିର୍ଦ୍ଦେଶ ବିରୁଦ୍ଧରେ ଲୁଥର ସମସ୍ତ ପ୍ରକାର ସତ୍ୟ ଉପସ୍ଥାପିତ କରିଥିଲେ। ସେ ଦାବି କରିଥିଲେ ସୁଦ୍ଧା ରୋମ୍ ତାହାର ଶିକ୍ଷାଠାରୁ ଓହଲି ନଥିଲା। କିନ୍ତୁ ତାହାର ପରିବର୍ତ୍ତେ ଲୁଥର ସଂସ୍କାର ବିରୁଦ୍ଧରେ ଠିଆ ହୋଇ ବିରୋଧ କରିଥିଲେ। ପୋପଙ୍କ କାର୍ଯ୍ୟ ବ୍ୟବସ୍ଥାର ପ୍ରତିକ୍ରିୟାଟିକୁ ଲୁଥର ନିଆଁରେ ଜାଲି ଦେଇଥିଲେ, କାରଣ ବିଶ୍ୱାସ ଦ୍ୱାରା ପରିତ୍ରାଣ ଶିକ୍ଷା ବିରୁଦ୍ଧ ଥିଲା। ଏହି ଭାବ ପ୍ରକାଶ ନିଜେ ବ୍ୟବସ୍ଥାର ମୂଳ ଉପରେ ଆଧାରିତ ଗୋଟିଏ ଆକୃତ ଅଟେ। ବିଚାର କରିବା ପୂର୍ବେ ବ୍ୟବସ୍ଥା ଲଙ୍ଘନ ଆସିଥାଏ, ଏବଂ ବ୍ୟବସ୍ଥା ଲଙ୍ଘନର ହେଉଛି ପାପ ବୋଲି, ଆଉ ପାପର ବେତନ ହେଉଛି ମୃତ୍ୟୁ। କିନ୍ତୁ ବ୍ୟବସ୍ଥା ଲଙ୍ଘନକାରୀର ଅପରାଧ ପରିବର୍ତ୍ତେ ଜଣେ ଉପସ୍ଥିତ ହୋଇ ଅପରାଧ ସବୁ ନିଜେ ବହନ କରି ଅପରାଧକୁ ମୁକ୍ତ କରିଛନ୍ତି। ଆଉ ସେଇ ମୁକ୍ତ ଯୀଶୁ ପ୍ରଭୁ କରିଥିଲେ ଅପରାଧର ପରିବର୍ତ୍ତନେ, ନିଜେ ଯିଏକି ଯୀଶୁ ଅପରାଧ ସବୁ ବହନ କରି ବିଚାରକର୍ତ୍ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି। ସେ କେବଳ ଯେ ଅପରାଧର ଅପରାଧ ସବୁ ମୁକ୍ତ କରନ୍ତି ନାହିଁ ତାହା ନୁହେଁ, ସେ କଦାପି ପାପ କିମ୍ବା ଅପରାଧ କରି ନାହାନ୍ତି ବୋଲି ପରିଚୟ ଦିଅନ୍ତି। ଅପରାଧ ନିଜେ ନିଜର ପାପ ସବୁକୁ ସ୍ୱୀକାର କରି ଅପରାଧ କିମ୍ବା ପାପ ସବୁକୁ ପରିତ୍ୟାଗ କରି ଯୀଶୁଙ୍କ ନିଜ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ। ପରିତ୍ରାଣର ଯୋଜନା ପ୍ରତି ଦେଖିବାକୁ ଗଲେ ପ୍ରିୟସତା, ଆମ୍ଭେମାନେ ସମସ୍ତେ ଅପରାଧୀ ଅଟୁ, କେହି ବି ଧାର୍ମିକ ନାହୁଁ ବା ନୁ କେହି ଜଣେ ସୁଦ୍ଧା ଧାର୍ମିକ ନାହାନ୍ତି। ଆମ୍ଭମାନଙ୍କ ବଦଳରେ ଯୀଶୁ ବିଚାରାଳୟରେ ଛିଡ଼ା ହୋଇ ଆମ୍ଭମାନଙ୍କର ଅପରାଧ ସବୁ ନିଜେ ବହନ କରନ୍ତି। ଆମ୍ଭେମାନେ ଯେତେବେଳେ ବିଶ୍ୱାସ ଦ୍ୱାରା ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ବୋଲି ଗ୍ରହଣ କରୁ, ସେତେବେଳେ ଆମ୍ଭମାନଙ୍କ ଶକ୍ତିରେ ନୁହେଁ ମାତ୍ର ତାହାଙ୍କ ଶକ୍ତିରେ, କିନ୍ତୁ ତାହାଙ୍କ ଧାର୍ମିକତାରେ ନିର୍ଦ୍ଦୋଷୀ ରୂପେ ଗଣିତ ହୋଇଥାଉ। ଏଠାରେ ବ୍ୟବସ୍ଥା ଯଦି ଆମେ ପଢ଼ିବା ରୋମିଓ 3:19-20 ଯଦି ଆପଣ ପଢ଼ିବେ, ସେଠାରେ ବ୍ୟବସ୍ଥା ଯୁହୁଦୀମାନଙ୍କ ସମୟରେ ବ୍ୟବସ୍ଥା ବିଷୟରେ ଯେପରି ଧାରଣା ଥିଲା ତାହାକୁ ବିସ୍ତାର ରୂପେ ବର୍ଣ୍ଣନା କରିବାକୁ ଯାଇ ପାଉଲ ବ୍ୟବସ୍ଥାର ଭାବ ପ୍ରକାଶ କରୁଅଛନ୍ତି। ମୋଶାଙ୍କ ଦ୍ୱାରା ବାଇବଲରେ ଲିଖିତ ପ୍ରଥମ 5 ପୁସ୍ତକ, ଯାହା ଆଦି ଯାତ୍ରା ଯାରି 5 ପୁସ୍ତକ ଆମେ ପାଉଛୁ, ସେଠି ସଦାପ୍ରଭୁଙ୍କ ନିର୍ଦ୍ଦେଶର ବାକ୍ୟ ସବୁ ବର୍ତ୍ତମାନ ସୁଦ୍ଧା ପାଳନ କରିବା ଆବଶ୍ୟକ ବୋଲି ଯୁହୁଦୀମାନେ ବିଶ୍ୱାସ କରନ୍ତି। କେବଳ ତାହା ନୁହେଁ ପ୍ରିୟସତା, ସମଗ୍ର ପୁରାତନ ନିୟମର ସବୁ କାର୍ଯ୍ୟ ପଦ୍ଧତି ବର୍ତ୍ତମାନ ଯାଏ ରହିଛି ବୋଲି ଦୃଢ଼ ବିଶ୍ୱାସ କରନ୍ତି। ନୈତିକ ବ୍ୟବସ୍ଥାରେ ପଦବୀ ଏବଂ ବିଚାରର ପ୍ରସାର ଏବଂ ତାହା ସଙ୍ଗେ ସଙ୍ଗେ ସଦାପ୍ରଭୁଙ୍କ ଦତ୍ତ ବିଧିବିଧାନର ବ୍ୟବସ୍ଥା ମଧ୍ୟ ଗୋଟିଏ ଅଂଶ ଅଟେ ବୋଲି ବିଶ୍ୱାସ କରନ୍ତି। ସେଇଥିପାଇଁ ବ୍ୟବସ୍ଥା ଯୁହୁଦୀମାନଙ୍କ ଧର୍ମର କାର୍ଯ୍ୟ ପଦ୍ଧତି ବୋଲି ଆମ୍ଭେମାନେ ଅବଗତ ହୋଇଥାଉ। ବ୍ୟବସ୍ଥାର ଅଧୀନରେ ଅର୍ଥାତ୍ ତାହାର ନିୟମ କିମ୍ବା ପ୍ରଶାସନର ଅଧୀନରେ ଗୋଟିଏ ବ୍ୟକ୍ତିକୁ ଏବଂ ତାହାର ପାପକୁ ପରମେଶ୍ୱରଙ୍କ ସମ୍ମୁଖରେ ବ୍ୟବସ୍ଥା ଉପସ୍ଥିତ କଲେ ବ୍ୟବସ୍ଥା ପାପକୁ ଏଡ଼େଇ ପାରେ ନାହିଁ, କିନ୍ତୁ ପାପ ମୋଚନ ନିମନ୍ତେ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ନିଏ। ରୋମିଓ ପୁସ୍ତକ ଆମମାନଙ୍କ ସୁସମୟରେ ବା ଆମମାନଙ୍କ ସମୟରେ ବ୍ୟବହାର କଲେ ଆମମାନଙ୍କ ନିମନ୍ତେ ଯୁହୁଦୀମାନଙ୍କର ବ୍ୟବସ୍ଥା ଆବଶ୍ୟକ ନାହିଁ, କାରଣ ଆମ୍ଭେମାନେ ବିଶେଷ କରି ନୈତିକ ବ୍ୟବସ୍ଥା ବିଷୟରେ ଚିନ୍ତା କରିଥାଉଁ। ଆମ୍ଭମାନଙ୍କ ନୈତିକ ବ୍ୟବସ୍ଥା କିମ୍ବା ଯୁହୁଦୀମାନଙ୍କର କାର୍ଯ୍ୟ ପଦ୍ଧତିର ବ୍ୟବସ୍ଥା ମଧ୍ୟ ଉଦ୍ଧାର କରିପାରେ ନାହିଁ। ଗୋଟିଏ ବ୍ୟକ୍ତିକୁ ପାପରୁ ଉଦ୍ଧାର କରିବାକୁ ନୈତିକ ବ୍ୟବସ୍ଥାର କାର୍ଯ୍ୟକ୍ରମ ସାହାଯ୍ୟ କରିପାରେ ନାହିଁ। ଏହା ପରମେଶ୍ୱରଙ୍କ ଚରିତ୍ରକୁ ଦର୍ଶାଏ। ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ଚରିତ୍ରକୁ ଆପଣା ଜୀବନରେ କିପରି ପ୍ରତିବିମ୍ବିତ କରିପାରିବ ବା ବିଫଳ ହୋଇଅଛି ତାହା ଜଣାଏ। କୌଣସି ବ୍ୟବସ୍ଥା ହେଉନା କାହିଁକି, ନୈତିକ ବ୍ୟବସ୍ଥା କିମ୍ବା ବିଧିବିଧାନର ବ୍ୟବସ୍ଥା ଚିନ୍ତା, ରାଜନୈତିକ ବ୍ୟବସ୍ଥା ହେଉ, ସେଥିରୁ ଗୋଟିଏ କିମ୍ବା ସମସ୍ତ ବ୍ୟବସ୍ଥା ପାଳନ କରିବା ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇପାରିବ ନାହିଁ। ଖ୍ରୀଷ୍ଟଙ୍କ ନିକଟକୁ ଯିବା ନିମନ୍ତେ ପଥ କଡ଼ାଇ କିମ୍ବା ଚେତାଇ ଦିଏ ଆମମାନଙ୍କୁ ବ୍ୟବସ୍ଥା ଉଦ୍ଧାର କରିପାରେ ନାହିଁ। ପ୍ରିୟସତା, ଯେପରିକି ରୋଗକୁ ରୋଗ ଲକ୍ଷଣ ସୁସ୍ଥ କରିପାରେ ନାହିଁ, ସେହିପରି ଆମମାନଙ୍କୁ ବ୍ୟବସ୍ଥା ଉଦ୍ଧାର କରିପାରିବ ନାହିଁ। ରୋଗକୁ ରୋଗର ଲକ୍ଷଣ ସୁସ୍ଥ କରିପାରେ ନାହିଁ କି ରୋଗର ଲକ୍ଷଣ ସୁସ୍ଥ ହେବା ନିମନ୍ତେ ଆବଶ୍ୟକକୁ ବସ୍ତୁକୁ ଦେଖାଇ ଦିଏ। ସେହି ପ୍ରକାର ବ୍ୟବସ୍ଥା ମଧ୍ୟ ମାନବ ଜୀବନରେ କାର୍ଯ୍ୟ କରିଥାଏ। କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି। ଯଦି ଆପଣ ରୋମିଓ 3:21 ପଢ଼ିବେ, ସ୍ପଷ୍ଟ ରୂପରେ ବୁଝିପାରିବେ। ଏହି ପଦର ଅର୍ଥ ଆମମାନେ କିପରି ବୁଝିପାରିବା, ଯାହା ରୋମିଓ 3:21 ଲେଖାଯାଇଅଛି। ଏହି ନୂତନ ଧାର୍ମିକତାକୁ ବ୍ୟବସ୍ଥାର ଧାର୍ମିକତା ସହିତ ତୁଳନା କରାଯାଇଛି, ଯାହାକି ଯୁହୁଦୀମାନଙ୍କର ଅତି ପରିଚିତ ଧାର୍ମିକତା ଥିଲା। ନୂତନ ଧାର୍ମିକତାକୁ ପରମେଶ୍ୱର ଧାର୍ମିକତା ବୋଲି କୁହାଯାଏ। ସେହି ଧାର୍ମିକତା ପରମେଶ୍ୱରଙ୍କ ଠାରୁ ଆସେ, ଯାହାକି ସଦାପ୍ରଭୁ ଯୋଗାଇ ଦେଇଥାନ୍ତି। କିନ୍ତୁ ଯେ କେହି ତାହାଙ୍କ ଧାର୍ମିକତାକୁ ସତ୍ୟ ରୂପେ ଗ୍ରହଣ କରେ ତାହାକୁ ହିଁ ଦିଆଯାଏ। ଯୀଶୁ ଏହି ଜଗତରେ ମାନବ ଅବସ୍ଥାରେ ଥିବା ସମୟରେ ଯେଉଁ ଧାର୍ମିକତା ଅର୍ଜନ କରିଥିଲେ ସେହି ଧାର୍ମିକତା ବୁଝାଏ। ଯେଉଁମାନେ ତାହାଙ୍କୁ ବିଶ୍ୱାସ ଦ୍ୱାରା ଗ୍ରହଣ କରନ୍ତି ସେମାନଙ୍କୁ କେବଳ ସେହି ଧାର୍ମିକତା ଦିଅନ୍ତି, ତାହା ସେମାନେ ପାଇବାର ଯୋଗ୍ୟ ବୋଲି ନୁହେଁ, କିନ୍ତୁ ତାହା ପାଇବା ନିମନ୍ତେ ଅନୁରୋଧ କରନ୍ତି। ବ୍ୟବସ୍ଥାକୁ ଆଜ୍ଞାକାରୀ ହେବା ଧାର୍ମିକତା ଅଟେ। ଧାର୍ମିକତା ଅର୍ଜନ କରିବାକୁ ବ୍ୟବସ୍ଥା ଦାବି କରେ ଏବଂ ପାପୀ ବ୍ୟବସ୍ଥା ନିକଟରେ ଋଣୀ ଅଟେ, କିନ୍ତୁ ସେ ପାଇବା ନିମନ୍ତେ ଯୋଗ୍ୟ ନୁହେଁ। କେବଳ ବିଶ୍ୱାସ ଦ୍ୱାରା ପିତା ଈଶ୍ୱରଙ୍କ ନିକଟବର୍ତ୍ତୀ ହେଲେ ସେ ତାହାଙ୍କର ପୁତ୍ରଙ୍କ ଆଜ୍ଞାବହତା ଧାର୍ମିକତା ଦ୍ୱାରା ବହୁମୂଲ୍ୟରେ ଦାନ କରନ୍ତି। ମନୁଷ୍ୟର ବିଫଳତାରେ ଖ୍ରୀଷ୍ଟଙ୍କ ଧାର୍ମିକତା ପ୍ରଦାନ କରି ଈଶ୍ୱର ସେମାନଙ୍କୁ ଆପଣା ପୁତ୍ର ତୁଲ୍ୟ ପ୍ରେମ କରନ୍ତି ଏବଂ ସେମାନଙ୍କର ସକଳ ପାପ କ୍ଷମା କରନ୍ତି, କିନ୍ତୁ ସେମାନେ ଈଶ୍ୱରଙ୍କ ପ୍ରକୃତ ବିଶ୍ୱାସୀ ହେବା ଆବଶ୍ୟକ। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ, ସନ୍ଦେହ ବିନା ଖ୍ରୀଷ୍ଟଙ୍କର ବିଶ୍ୱାସ ଆମ୍ଭମାନଙ୍କଠାରେ ରହିଅଛି। ଖ୍ରୀଷ୍ଟିଆନ ଜୀବନରେ ମାନବ ବିଧି ବିବିଧ ଜ୍ଞାନ ଅପେକ୍ଷା ବିଶ୍ୱାସ ସର୍ବଶ୍ରେଷ୍ଠ ଅଟେ। ଖ୍ରୀଷ୍ଟଙ୍କ ଜୀବନ ଏବଂ ତାହାଙ୍କ ମୃତ୍ୟୁ ବିଷୟରେ ସତ୍ୟ ଦେଖିବାକୁ ଗଲେ ସମୟ ସତ୍ୟ ବିଷୟ ଅପେକ୍ଷା ମହାନ ଅଟେ। ଯୀଶୁଙ୍କ ଠାରେ ସତ୍ୟ ବିଶ୍ୱାସ ହେଉଛି ତାହାଙ୍କୁ ଉଦ୍ଧାରକର୍ତ୍ତା ଏବଂ ନିଜର ପ୍ରଭୁ ବୋଲି ଗ୍ରହଣ କରିବାକୁ ବୁଝାଏ। ଏହା ତାହାଙ୍କର ଜୀବନ ପନ୍ଥାକୁ ଅନୁସରଣ କରିବା, ଏହା ବିଶ୍ୱାସରେ ତାହାଙ୍କ ଆଜ୍ଞା ହୋଇ ତାହାଙ୍କଠାରେ ବା ତାହାଙ୍କ ଆଜ୍ଞା ମାନି ତାହାଙ୍କଠାରେ ଭରସା ରକ୍ଷା କରିବା ବିଷୟକୁ ବୁଝାଏ। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ପରମେଶ୍ୱରଙ୍କ ଆଜ୍ଞା ମାନିବା ଯେପରି ଆମେ ପରିତ୍ରାଣ ପାଇବା। ଗ୍ରୀକ୍ ଭାଷାରେ ଡକାଇକ୍କୁ ନିଷିପ୍ତ ବୋଲି ଅନୁବାଦ କରାଯାଇଅଛି, ତାହାର ଅର୍ଥ ଧାର୍ମିକ ବୋଲି ଗଣନା କରାଯାଏ। ପରିତ୍ରାଣ ଏବଂ ଧାର୍ମିକତା ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ରହିଅଛି। ଅନ୍ୟାନ୍ୟ ଅନୁବାଦରେ ଏହି ସମ୍ପର୍କ ପ୍ରାୟ ଏକତ୍ର ଆସେ ନାହିଁ। ଯେତେବେଳେ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ ବୋଲି ସଦାପ୍ରଭୁ ଘୋଷଣା କରନ୍ତି, ସେତେବେଳେ ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହୋଇଥାଉ। ଧାର୍ମିକ ଗଣିତ ହେବା ପୂର୍ବେ ଜଣେ ବ୍ୟକ୍ତି ଅଧାର୍ମିକ ଭାବରେ ହିଁ ରହିଥାଏ ଏବଂ ଈଶ୍ୱରଙ୍କ ଦ୍ୱାରା ଆଗ୍ରହ ଅବସ୍ଥାରେ ଥାଏ। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ଗଣିତ ହୁଏ ଗ୍ରହଣଯୋଗ୍ୟ ହେଲେ ଧାର୍ମିକ ବୋଲି ଖ୍ୟାତ ହୁଏ। ଏହା କେବଳ ସଦାପ୍ରଭୁଙ୍କର ଅନୁଗ୍ରହରେ ହୋଇଥାଏ। ଅନୁଗ୍ରହର ଅର୍ଥ ହେଉଛି ଦୟା। ଯେତେବେଳେ ଜଣେ ବ୍ୟକ୍ତି ଉଦ୍ଧାର ପ୍ରାପ୍ତ ପାଇବା ନିମନ୍ତେ ଈଶ୍ୱରଙ୍କ ନିକଟକୁ ଫେରିଯାଏ, ସେତେବେଳେ ସେହି ବ୍ୟକ୍ତି ପରମେଶ୍ୱରଙ୍କ ଦୟାରେ ଧାର୍ମିକ ଗଣିତ ହୋଇଅଛି ବୋଲି ଘୋଷଣା କରାଯାଏ। ଏହା ସେହି ବ୍ୟକ୍ତିର ଯୋଗ୍ୟତାର ଦାନ ନୁହେଁ, ଯାହା ପାଇବାର ଯୋଗ୍ୟ ନୁହେଁ, ତାହା ବିଶ୍ୱାସୀକୁ ଦାନ କରାଯାଏ ଏବଂ ଧାର୍ମିକ ବୋଲି ଘୋଷଣା କରାଯାଏ। ଯୀଶୁଙ୍କର ଠାରେ ଥିବା ଅନନ୍ତ ଜୀବନର ଦାନ ଗୋଟିଏ ବିଶ୍ୱାସୀକୁ ଦିଆଯାଏ ବା ବିଶ୍ୱାସୀକୁ ଦିଆଯାଏ। ଯୀଶୁ ସେହି ବିଶ୍ୱାସୀ ବଦଳରେ ଛିଡ଼ା ହୁଅନ୍ତି ଏବଂ ତାହାଙ୍କ ଧାର୍ମିକତା ଦାନ ଅର୍ପଣ କରନ୍ତି। କ'ଣ ପ୍ରିୟସୋତା, ସେହି ଧାର୍ମିକତା ଆପଣ ଗ୍ରହଣ କରିବା ପାଇଁ ଇଚ୍ଛା କରୁଛନ୍ତି କି? କ'ଣ ଅନନ୍ତ ଜୀବନର ଦାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଯୀଶୁ ସେହି ଧାର୍ମିକତା, ସେହି ଜୀବନ ପ୍ରଦାନ କରିବା ପାଇଁ ପ୍ରସ୍ତୁତରେ ଅଛନ୍ତି। ତାହେଲେ ଚାଲନ୍ତୁ ଆମେ ତାହାଙ୍କ ନାମରେ ବିଶ୍ୱାସ କରି ବିନୟ ସ୍ୱରୂପେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲେ କି ଧାର୍ମିକ ଯୀଶୁଙ୍କ ଧାର୍ମିକ ଯୀଶୁଙ୍କ ଜୀବନ, ଯେଉଁ ଅନନ୍ତ ଜୀବନ ବିଷୟରେ ଆମମାନଙ୍କୁ ଶିକ୍ଷା ପ୍ରଦାନ କଲେ, ସେଥିପାଇଁ ଧନ୍ୟବାଦ ଅର୍ପଣ କରୁଅଛୁ। ଯେଉଁ ଜୀବନ ବର୍ତ୍ତମାନ ଆମମାନଙ୍କୁ ଦେଇଅଛ, ସେଥିପାଇଁ ଆମେ ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ଆମ ପାପ ସବୁ କ୍ଷମା କର, ଶକ୍ତିରେ ଜ୍ଞାନରେ ଭରାଇ ଦିଅ, ସେଇ ଆଶିଷରେ ଆମମାନଙ୍କୁ ରଖ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ମନେ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ଦେବା
ଆମକୁ ନୂଆ ଜୀବନ ପ୍ରେମି ତୁମର କୁଶ କାଟି ଝୁଲିଥିଲ ପ୍ରଭୁ ହେ ମୋର ଦେବାକୁ ନୂଆ ଜୀବନ ପ୍ରେମି ତୁମର କାଠି ଝୁଲି ଥିଲ ପ୍ରଭୁ ହେ ମୋର ଘୁଞ୍ଚି ଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ଘୁଞ୍ଚି ଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ତୁମେ ହିଁ ପାଳକ ମୋର ତୁମେ ହିଁ ଚାଳକ।
প্রিয় শ্রোতাগণ, এই কার্যক্রম আপনার কমিটি লাগিল আমি আশা করু যে এই কার্যক্রম দ্বারা আপনার দৈনিক জীবনের আপনার কিছু লাভ পাবে। প্রিয় শ্রোতা, এই কার্যক্রম বিষয়ে যদি অধিক জানিয়া নিমন্তে ইচ্ছুক অছন্তি ও আপনার মন্তব্য জনাইবা পাই আমার এই ঠিকনারে আমাকে যোগাযোগ করন্তু। আমার ঠিকনা হচ্ছে অ্যাডভেন্টিস্ট ওয়ার্ল্ড রেডিও, অ্যাডভেন্টিস্ট মিডিয়া সেন্টার, পোস্ট বক্স 17, সালিসবরি পার্ক, পুনে। পিন নম্বর 411037। ଫୋନ୍ ନମ୍ବର ହେଉଛି 08975153427 ବା ଆମ ୱେବସାଇଟ୍ ଖୋଲନ୍ତୁ www.awr.org/ori বা আপনার যেকোনসি অ্যান্ড্রয়েড মোবাইল, স্মার্টফোন, ট্যাবলেট, ডেস্কটপ, ল্যাপটপ, মোবাইল ফোন ইত্যাদি মাধ্যম দ্বারা বা আম অ্যাপ ডাউনলোড করন্তু। আপনার মোবাইল প্লে স্টোর ঠারু টাইপ করন্তু দ্য ভয়েস অফ ফোক AMC। এই কার্যক্রম প্রতিদিন প্রসারণ করা যাওছি সময় সকাল 6:45 মিনিটে, সন্ধ্যা 6:45 মিনিটে। সদা প্রভু আপনার মানুষ আশীর্বাদ করন্তু। ধন্যবাদ, নমস্কার।